ହ୍ୟାଲୋ, ମୁଁ ରଶ୍ମିତା ପାଢ଼ୀ କହୁଥିଲି, ଭଗବତ ମଠ ବସ୍ତିରୁ, 50 ନମ୍ବର ୱାର୍ଡ। ଆମର ପାଣି ସୁବିଧା ନାହିଁ, ଏଠି ପାଣି ଆସୁଛି ଗୋଟେ କିମ୍ବା ଦିଟାରେ। ଆମେ ଖାଇବା ସମୟରେ କି ଯେତେବେଳେ ଖାଇବୁ ସେତେବେଳେ ପାଣି, ଆମେ ପାଣି ଧରିବୁ ନା ଖାଇବୁ। ତାପରେ ଅଳିଆ ବି ଆସୁଛି ଦି ଦିନ ପରେ କିମ୍ବା 3 ଦିନ ପରେ। ଆମର ଏଠି ଅଳିଆ ପୁରା ସ୍ମେଲ ହଉଛି, ରହିବୁ ଆମେ ଗଲା ବେଳକୁ, ତା ବାର ଦିନ ଗଲା ବେଳକୁ ଅଳିଆ ଗାଡ଼ି ପୁରା ପଳଉଛି। ଆମେ ଅଳିଆ ସୁବିଧା କେମିତି ପାଇବୁ? ଆଉ ତାପରେ ପଛଟା ଆମର ବି ବହୁତ ଅସମୟ ହେଇକି ପଡୁଛି, ସେ ସୁବିଧା ଯଦି ଆମ ପାଇଁ ହେଇପାରନ୍ତା ଆମେ ଖୁସି ହୁଅନ୍ତୁ।